ମାଉସୀ ତୁ କାହିଁକି ଏମିତିକା ଟେନସନ ହଉଛୁ? ଏ ଇଲେକ୍ସନ ର କୋଉ ଦଳ କୋଉ ଭଳିଆ ନେତାକୁ ଛିଡା କରିଛନ୍ତି, ତାଙ୍କର କେମିତି କଣ କଣ, ତାଙ୍କ ବଦମାସୀ ଟାଉଟେରୀ ଠକାମିଅ ଭଲ ମନ୍ଦ ସବୁ କଣା ଆମକୁ ଜଣା? ସମିତିଙ୍କର ଭଲରେ ମନ୍ଦରେ ସୁଖରେ ଦୁଃଖରେ ଆମେ ଯଦି ନାକ ନ ପୁରେଇଛୁ, ଠିପି ଏକେବାରେ ବନ୍ଦ ହେଇଯିବ। ଆମ ରଙ୍ଗ ଢଙ୍ଗ ଦେଖି ବିଜେଡି କଂଗ୍ରେସକୁ ନାଗି ଯାଏ ଚେଙ୍କା, ହେଲେ ଆମେ କିନ୍ତୁ ଅଟଳ ପରି ଷ୍ଟେଟ ସିଧା ନୁହେଁ ଜମାରୁ ବଙ୍କା। ସମିତି କୁହନ୍ତି ଆମକୁ ବିଜେପି ଟକା ଇଦଂ ଅଟଳ ବିହାରୀ ମନ୍ତ୍ରସ ଦେଶଭକ୍ତ କର୍ମ କାଣ୍ଡେ ନହ ବିଜେପି ଜିନ୍ଦାବାଦ।
Prakash,
Prakash.
Prakash.